ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହଲା ମୁଖ୍ୟ ଖବର। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପରିଚାଳନା ଥି ପ୍ରେସ୍ର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ଜାତୀୟ ପ୍ରେସ୍ ଦିବସ 2025 ପାଳନ ଅବସରରେ କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନୈତିକତାର ସୁରକ୍ଷା ସହିତ ସରକାର ଆଉ ସାଧାରଣ ଲୋକର ଭିତରେ ଗଣମାଧ୍ୟମ ଯୋଗସୂତ୍ର ଭାବେ କାମ କରୁଛି। ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଥି କହିଲେ ଆଇନମନ୍ତ୍ରୀ। ସଡ଼କ ଦୁର୍ଘଟଣା ଥି ଜୀବନ ହରାଇଥିବାର ଲୋକର ସ୍ମୃତି ଥି ରାଇଜେ ଆଇଷ୍ଠାନୁ ପାଳନ କରାଯାଉଛି ଶୂନ୍ୟ ମୃତାହତ ପକ୍ଷ। ସମ୍ବଲପୁରନୁ ରାଜସ୍ୱ ଆୟୁକ୍ତମାନଙ୍କର ଦୁଇଦିନିଆ ସମ୍ମିଳନୀ ହେଲା ଉଦ୍ଯାପିତ। ଆଉର୍ ସାଇବର ସୁରକ୍ଷା ବାବଦେ ଲୋକର ଭିତରେ ସଚେତନତା ସୃଷ୍ଟି କରିବା ଲାଗି ଓଡ଼ିଶା ପୁଲିସ ତରଫରୁ ପରିକ୍ରମା କରୁଛେ ସାଇବର ରଥ। ଏଥର ପୂରା ଖବର। ଦେଶେ ଆଜି ଭିନ୍ ଭିନ୍ ସରକାରୀ ଓ ବେସରକାରୀ ଗଣମାଧ୍ୟମ ସଂସ୍ଥାମାନେ ଜାତୀୟ ପ୍ରେସ୍ ଦିବସ ପାଳନ କରୁଛନ୍। ଗଣତାନ୍ତ୍ରିକ ପ୍ରକ୍ରିୟା ଥି ସମାଜନ ସାମ୍ବାଦିକମାନଙ୍କର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବ୍ରିଟିଶ ଶାସନ ସମୟାନୁ ଆସ୍ତକ ଭାରତୀୟ ପ୍ରେସ୍ର ଭୂମିକା ଗୋଟିଏ ଉଚ୍ଚା ଦରଜା ଥି ରହିଆସିଛି। ଗଣମାଧ୍ୟମର ଗୁରୁତ୍ୱକେ ନଜର ଥି ରଖିକରି 1966 ମସିହା ଆଜିର ଦିନେ କେନ୍ଦ୍ର ସରକାର ଭାରତୀୟ ପ୍ରେସ୍ କାଉନ୍ସିଲ୍ ଗଠନ କରିଥିଲେ। ପ୍ରେସ୍ ସ୍ୱାଧୀନତା ବଜାୟ ରଖବାର ଦିଗେ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ କାମ କରୁଛି। ଏ ବଛର ଜାତୀୟ ପ୍ରେସ୍ ଦିବସର ବିଷୟ ରଖାଯାଇଛି ଡିଜିଟାଲ୍ ଯୁଗେ ଭାରତର 4 ନମ୍ବର ସ୍ତମ୍ଭକେ ବର୍କସ୍ କର୍ମା। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପରିଚାଳନା ଥି ପ୍ରେସ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ଆଜି ନୂଆଦିଲ୍ଲୀନୁ ଜାତୀୟ ପ୍ରେସ୍ ଦିବସ 2025 ପାଳନ ଅବସରରେ ଗଣମାଧ୍ୟମକେ ପ୍ରତିକ୍ରିୟା ଦେଇକରି ଶ୍ରୀ ବୈଷ୍ଣବ ଇଟା କହିଛନ୍। ଆଜି ଏ ଅବସରରେ ଭୁଲ ତଥ୍ୟକେ ଅଟକାମା ଆଉ ପ୍ରେସ୍ ଲାଗି ବିଶ୍ୱସନୀୟତାକେ ବର୍କସ୍ କର୍ମା ବାବଦ ଗୋଟେ ବକ୍ତୃତାମାଳା ଆୟୋଜନ କରାଯାଇଛି। ପ୍ରେସ୍ ଆଉ ଗଣମାଧ୍ୟମ ଥି କାମ କରୁଥିବାର ସବୁ ବ୍ୟକ୍ତିବିଶେଷକୁ ଶ୍ରୀ ବୈଷ୍ଣବ ଅଭିନନ୍ଦନ ଜଣାଇଛନ୍। ଭାରତୀୟ ପ୍ରେସ୍ କାଉନ୍ସିଲ୍ର ଅଧ୍ୟକ୍ଷ ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ ବକ୍ତୃତାମାଳାଥି ଯୋଗ ଦେଇକରି ସାମ୍ବାଦିକତା କ୍ଷେତ୍ରଥି ସାଧାରଣ ଲୋକଙ୍କୁ ସଠିକ୍ ତଥ୍ୟ ଦେବାର ଦିଗେ ସାଧୁତା ଓ ନିରନ୍ତର ପ୍ରତିବଦ୍ଧତାକେ କାମ ରଖବାର ଉପରେ ଜୋର୍ ଦେଇଛନ୍। ଏହି ବକ୍ତୃତାମାଳାଥି ସୂଚନା ଆଉ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ଆଉ ସୂଚନା ପ୍ରସାରଣ ସଚିବ ସଂଜୟ ଜାଜୁ ପ୍ରମୁଖ ଯୋଗ ଦେଇଥିଲେ। ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ତରଫରୁ ହୋଇଥିବା ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳନ କାର୍ଯ୍ୟକ୍ରମଟି ଭୁବନେଶ୍ୱର ଜୟଦେବ ଭବନଠାରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍। କାର୍ଯ୍ୟକ୍ରମଟି ଉଦ୍ବୋଧନ ଦେଇକରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ନୈତିକତାର ସୁରକ୍ଷା ସରକାର ଆଉ ସାଧାରଣ ଲୋକର ଭିତରେ ଗଣମାଧ୍ୟମ ଗୋଟିଏ ଯୋଗସୂତ୍ର ଭାବେ କାମ କରୁଛି। ସାମ୍ବାଦିକତା କରୁଥିବା ବ୍ୟକ୍ତିବିଶେଷ ସାଧୁତା ସଚ୍ଚୋଟତା ମୂଲ୍ୟବୋଧ ଆଉ ଦାମ୍ଭିକତାର ସହିତ ସତର ସାମ୍ନା କଲେ ଗଣତନ୍ତ୍ର ସୁରକ୍ଷିତ ରହିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଆଜି ଭୁବନେଶ୍ୱର ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷନୁ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଗଣମାଧ୍ୟମ ସବୁବେଳେ ଗଣତନ୍ତ୍ରର ସୁରକ୍ଷା ଦିଗେ ନିଜର ନୀତିକେ ସ୍ୱଷ୍ଟ କରି ଆସିଛି ବୋଲି କହିଛନ୍। ଏ ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇକରି ହୋଇଥିବାର ଭିନ୍ ଭିନ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ହୋଇଥିବା ସମ୍ବାଦପତ୍ର ପ୍ରଦର୍ଶନୀକେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉଦ୍ଘାଟନ କରିଥିଲେ। ପ୍ରଦର୍ଶନୀଟି ବହୁତ ପୁରୁଣା ଓ ଦେଶ ବିଦେଶର ସମ୍ବାଦପତ୍ର ଠାନ୍ ପାଇଛି। କାର୍ଯ୍ୟକ୍ରମଟି ବିଭାଗୀୟ ଅଧିକାରୀଙ୍କ ସହିତ ଗଣମାଧ୍ୟମର ପ୍ରତିନିଧି ଆଉ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ସେନ୍ତା ରାଜ୍ୟର ଭିନ୍ ଭିନ୍ ଜାଗାନ ଏହି ଅବସରରେ ପ୍ରେସ୍ର ସ୍ୱାଧୀନତା ସ୍ୱତନ୍ତ୍ରତା ଆଉ ସାମ୍ବାଦିକମାନଙ୍କର ଭାରତ ବଗିର ଗଣତାନ୍ତ୍ରିକ ରାଷ୍ଟ୍ରତି ସେମାନଙ୍କର ଭୂମିକାକେ ନେଇକରି ଆଲୋଚନାଚକ୍ର ହୋଇଯାଇଛି। ପ୍ରେସ୍ ଦିବସ ପାଳନ ଅବସରରେ ଆକାଶବାଣୀକେ ସ୍ୱତନ୍ତ୍ର ସାକ୍ଷାତକାରଥି କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱର ଆଘର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାସ କହିଛନ୍,
1966 ମସିହାରେ ଇଣ୍ଡିଆନ ପ୍ରେସ୍ କାଉନ୍ସିଲ୍ ଆକ୍ଟ ର ଆଧାରରେ ଏଇଟା ଗଠନ କରାଯାଇଥିଲା ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ। ତାର ଉଦ୍ଦେଶ୍ୟ ଥିଲା ଯେ ପହଲା ତ ହଉଛି ଫ୍ରିଡମ୍ ଅଫ୍ ପ୍ରେସ୍, ଯେନ୍ଟାକି ଆମର ଗୋଟେ ଫଣ୍ଡାମେଣ୍ଟାଲ ରାଇଟ୍ସ ବୋଲିକିରି ଆମେ କହୁଛୁ, Part 3 ସେଟା ଅଛେ। ତ ସେ ରାଇଟ୍ସ କୁ ଅପହୋଲ୍ଡ କରବାର ଲାଗି ଆଉ ଗୋଟେ ଜିନିଷ ହଉଛି ଯେ ଗୋଟେ ଏଥିକାଲ ଜର୍ଣ୍ଣାଲିଜମ୍ ବୋଲିକିରି କହେସନ୍, ନୈତିକତା ରହିବାର କଥା, ତାକେ ପ୍ରୋଟେକ୍ଟ କରବାର ଲାଗି, ପ୍ରେସ୍ ଫ୍ରିଡମ୍ କେ ଓଭରଅଲ୍ ପ୍ରୋଟେକ୍ଟ କରବାର ଲାଗି ଆଜିର ଦିନଟାକେ ସବୁ ବର୍ଷ ଆମେ ଭାରତରେ ପ୍ରେସ୍ ଦିବସ ଭାବେ ପାଳନ କରୁ।
ସମ୍ବଲପୁର ଜିଲ୍ଲା ସ୍କୁଲଠାରେ ଜିଲ୍ଲା ପ୍ରଶାସନ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁଙ୍କର ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାନ କାର୍ଯ୍ୟରତ କରୁଥିବା ସାମ୍ବାଦିକମାନେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆଉ ସାମ୍ବାଦିକ ସଂଘର ମିଳିତ ସହଯୋଗଥି ଜିଲ୍ଲା ସମ୍ମିଳନୀ କକ୍ଷନ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ସାମ୍ବାଦିକ ସଂଘର ସଭାପତି ଗୋରେଖନାଥ ସାହୁ ଏଥି ଯୋଗ ଦେଇକରି ପ୍ରେସ୍ ଦିବସର ଅନୁଚିନ୍ତା ଆଉ ଦେଶର ବିକାଶଥି ଗଣମାଧ୍ୟମର ଭୂମିକା ବାବଦେ କହିଥିଲେ। ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ଆଉ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗଥି ସ୍ଥାନୀୟ ସାମ୍ବାଦିକ ଭବନ ଜାତୀୟ ପ୍ରେସ୍ ଦିବସ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ କାର୍ଯ୍ୟକ୍ରମଥି ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଆଜି ଗୋଟେ ଆଲୋଚନାଚକ୍ର ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ହୋଇଥିବା ବୈଠକଟି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଯୋଗ ଦେଇକରି ପ୍ରେସ୍ ଦିବସର ଗୁରୁତ୍ୱ ବାବଦେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଅବସରରେ ସରକାରୀ ଦଳ ମୁଖ୍ୟ ସଚେତକ ଆଉ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଆଉ କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଚାରିଜଣ ବରିଷ୍ଠ ସାମ୍ବାଦିକଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଦେବଗଡ଼ ଜିଲ୍ଲା ସର୍କିଟ୍ ହାଉସ୍ଠାରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ସଭାପତିତ୍ୱଥି ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସାମ୍ବାଦିକମାନଙ୍କୁ ଅତିଥିମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ଼ ବାଣ୍ଟିଥିଲେ। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆଇବାକାଲ ବନ୍ଦ ରହିବା। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଲଗା ଜରୁରୀ କାମ ଥିବାରୁ ଶୁଣାଣିକେ ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗ ତରଫରୁ କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ। ସଡ଼କ ଦୁର୍ଘଟଣାଥି ଜୀବନ ହାରିଥିବାର ପୀଡ଼ିତମାନଙ୍କର ସୁର୍ତାଥି ବିଶ୍ୱ ସ୍କୃତି ଦିବସ ଅବସରରେ ରାଇଜେ ଶୂନ୍ୟ ମୃତାହତ ପକ୍ଷ ମୂଲ ହୋଇଛି। ଏହି ଅଭିଯାନ ନଭେମ୍ବର 30 ତାରିଖ ତକ୍ ଚାଲବା। ଏଥି ସଡ଼କ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ ସହିତ ବହୁତଟେ ସଚେତନତା କାର୍ଯ୍ୟକ୍ରମମାନ କରାଯିବା। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟେଷ୍ଟିଂ ଟ୍ରେକ୍ନୁ ହୋଇଥିବା ଉଦ୍ଘାଟନୀ କାର୍ଯ୍ୟକ୍ରମଥି ବାଣିଜ୍ୟ ଆଉ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଆଉ ପରିବହନ ଆୟୁକ୍ତ ଅମିତାଭ ଠାକୁର ପ୍ରମୁଖ ଯୋଗ ଦେଇଥିଲେ। ଏହି 15 ଦିନର ଅଭିଯାନଟି ସାରା ରାଜ୍ୟ ଜିଲ୍ଲା ପ୍ରଶାସନ ପୁଲିସ୍ ଆଉ ଅଲଗା ବିଭାଗର ସହଯୋଗଥି ଆଞ୍ଚଳିକ ପରିବହନ ଅଧିକାରୀମାନେ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିବେ। ଦୁର୍ଘଟଣାଥି ଜୀବନ ହରାଇଥିବା ଲୋକ ଶ୍ରଦ୍ଧାଞ୍ଜଳି ଜଣାଇକରି 2 ମିନିଟ୍ର ନୀରବ ପ୍ରାର୍ଥନା ଭିଲ୍ କରାଯାଇଥିଲା। ଏହି ଅବସରରେ ଗୋଟିଏ ସଚେତନତା ରଥର ଭିଲ୍ ଶୁଭାରମ୍ଭ କରାଯାଇଛି, ଯେନ୍ଟା 15 ଦିନ ତକ୍ ଭିନ୍ ଭିନ୍ ଜାଗାନୁ ବୁଲିକରି ଲୋକ ସଚେତନ କରବା। ସମ୍ବଲପୁରନୁ ରାଜସ୍ୱ ଆୟୁକ୍ତମାନଙ୍କର 2-ଦିନିଆ ସମ୍ମିଳନୀ ଆଉ କର୍ମଶାଳା ଆଜି ଉଦ୍ଯାପିତ ହୋଇଯାଇଛି। ଆଜି କର୍ମଶାଳାର ଉଦ୍ଯାପନୀ ଉତ୍ସବଥି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସାଧାରଣ ଲୋକର ସେବାଥି ନିଷ୍ଠାପର ଭାବେ କାମ କରବାର୍କେ ଆହ୍ୱାନ ଦେଇଛନ୍। ଲୋକମାନଙ୍କର ପାଖେ ରାଜସ୍ୱ ସେବା କେନ୍ତା ଜଲ୍ଦି ପହଞ୍ଚିବା ଆଉ ଜନସାଧାରଣ ବିନା ଅସୁବିଧାଥି ସେସବୁ ପାଇପାରିବେ ସେ ବାବଦେ ଆଲୋଚନା ହୋଇଛି। କର୍ମଶାଳାଥି ଅଧିଗ୍ରହଣ ପୁନର୍ବାସ ଥଇଥାନ ଜମି ପଞ୍ଜୀକରଣ ରାଜସ୍ୱ ଜଙ୍ଗଲ ଜମି ଅଧିକାର ଆଇନ ବାବଦେ ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି। ସ୍ୱଚ୍ଛତାର ସହିତ କାମ କରିକରି ଲୋକଙ୍କୁ ଭଲ ବ୍ୟବହାର ଦେଖାବାର୍କେ ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଅଧିକାରୀମାନଙ୍କୁ କହିଛନ୍। କର୍ମଶାଳାଥି ସମ୍ବଲପୁର ଆର୍ଡିସି ଅଧୀନତି ଥିବାର 12 ଜିଲ୍ଲାନୁ 9 ଜଣ ଜିଲ୍ଲାପାଲ ସବୁ ଅତିରିକ୍ତ ଜିଲ୍ଲାପାଲ ଆର୍ ତହସିଲଦାରମାନେ ସାମିଲ ହୋଇଛନ୍। ରାଇଜେ ସାଇବର ସୁରକ୍ଷା ବାବଦେ ସାଧାରଣ ଲୋକଙ୍କୁ ସଚେତନ କରବାର ଲକ୍ଷ୍ୟଥି ଓଡ଼ିଶା ପୁଲିସର 16 ସାଇବର ରଥ ରାଜ୍ୟସାରା ଭିନ୍ ଭିନ୍ ସହରାଞ୍ଚଳ ଆଉ ଗାଁ ଇଲାକାନ ବୁଲୁଛି। ଏହି ରଥଥି ଲାଗିଥିବାର ଏଲ୍ଇଡି ପ୍ୟାନେଲ ଜରିଏ ଜନସାଧାରଣ ଖାସ୍ କରି ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରବାର ସହିତ ସାଇବର ସୁରକ୍ଷା ଲାଗି ସଚେତନ କରାଯାଉଛି। ଏହାଦେ ତକ୍ ଭିନ୍ ଭିନ୍ ଜିଲ୍ଲାନୁ ହୋଇଥିବା ରେଲି ସେମିନାର କର୍ମଶାଳା ଆଉ ସାଧାରଣ ସଭା ସହିତ ବହୁଟେ ସଚେତନତା କାର୍ଯ୍ୟକ୍ରମଥି ସାଧାରଣ ଲୋକେ ଭାଗ ନେଇକରି ସାଇବର ସୁରକ୍ଷା ଦିଗେ ଗୋଟେ ସୁରକ୍ଷିତ ପରିବେଶ ବନାବାର୍ଥି ସାହାଯ୍ୟ କରୁଛନ୍। ଏଣୁ ଜଣାଇ ଦିଆଯାଇପାରେ ଯେ ଗଲା 18 ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନୁ 16 ସାଇବର ରଥ ସାଙ୍ଗେ ଏହି ଅଭିଯାନକେ ଆରମ୍ଭ କରିଥିଲେ। ସମ୍ବଲପୁର ଜିଲ୍ଲା କାଇଁସିର ଖେଲପଡ଼ିଆନୁ ଦୁର୍ଗାଶଙ୍କର ପଟ୍ଟନାୟକ ମେମୋରିଆଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ 2025 ଆଜି ଉଦ୍ଯାପିତ ହୋଇଯାଇଛି। ବର୍ଷିଆନ କ୍ରୀଡ଼ା ସଂଘ ତରଫରୁ ହୋଇଥିବା ଟୁର୍ଣ୍ଣାମେଣ୍ଟଥି ଜିଲ୍ଲାର 14 ବିଦ୍ୟାଳୟ ଭାଗ ନେଇଥିଲେ। ଏଥି ଜମାଦାରପାଲି ଆଶ୍ରମ ବିଦ୍ୟାଳୟ ଦିଲ୍ଲୀ ପବ୍ଲିକ ସ୍କୁଲକେ 2-0 ଗୋଲ୍ଥି ହରାଇକରି ଚମ୍ପିୟାନ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ଭିତରିଆ ପଶ୍ଚିମ ଆଉ ଦକ୍ଷିଣ ଇଲାକାନୁ ଶୀତର ପ୍ରଭାବ ଜାରି ରହିବା। ସୂଚନା ଅନୁସାରେ ଗଲା 2 ଦିନ ହେଲା ରାଜ୍ୟର ଭିନ୍ ଭିନ୍ ଜାଗାନୁ ରାତିର ତାପମାତ୍ରା କମ୍ବାର୍ଥି ଲାଗିଛି। ଗଲାକାଲି ଦାରିଙ୍ଗବାଡ଼ିନୁ ରାତିର ସବୁନୁ କମ୍ ତାପମାତ୍ରା 8 ଡିଗ୍ରୀ ସେଲ୍ସିୟସ୍ ଥିଲା। ମଙ୍ଗଳବାର ତକ୍ ପାକ୍ଥି ସାମାନ୍ୟ ପରିବର୍ତ୍ତନ ଦେଖାଦେବା ଆଉ ରାତିର ତାପମାତ୍ରା 2-3 ଡିଗ୍ରୀ ତକ୍ ବଢ଼ବା ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପରିଚାଳନାଥି ପ୍ରେସ୍ର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ଜାତୀୟ ପ୍ରେସ୍ ଦିବସ 2025 ପାଳନ ଅବସରରେ କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସମ୍ବଲପୁର ରାଜସ୍ୱ ଆୟୁକ୍ତମାନଙ୍କର ଦୁଇଦିନିଆ ସମ୍ମିଳନୀ ହେଲା ଉଦ୍ଯାପିତ। ସାଇବର ସୁରକ୍ଷା ବାବଦେ ଲୁକର ଭିତରେ ସଚେତନତା ସୃଷ୍ଟି କରିବା ଲାଗି ଓଡ଼ିଶା ପୁଲିସ ତରଫରୁ ପରିକ୍ରମା କରୁଛି ସାଇବର ରଥ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।